ଚିତ୍ର ନମ୍ବର ଦଶ ଇ ଚିତ୍ର ମା ଦେଖିଲି ଇ ଆଦିମ କାଠିକ ମୂର୍ତ୍ତି କିନେ ତପତ ଆହାଏ ହାମରେ ଆପନ ହାସ୍ୟ ବନେଇଲକ ଦେବୀ ଦେବତା ମୂର୍ତ୍ତି ବିନିକ ନା ପୂଜେ ଖୁଆ କରକେ ପରମେଶ୍ୱର କହତା କ୍ୟା କରେ କି ସତ୍ୟ ପରମେଶ୍ୱର ଆକେ ହୁଇତା ଅର୍ ହାମନିକ ଉମନିକ ମାତ୍ରେ ପୂଜେକ ପଡ଼ତା ଇ ଚାର ଜଣ ଆମନିକ ପ୍ରାର୍ଥନା କର ତ ଦେଖୋ ପରମେଶ୍ୱର କହତା ଆଦିମନିକ ଛଅ ଦିନ ସେ ଆପନ ସବ କାମ କରେକ ପଡ଼ତା ଅର୍ ସାତ ଦିନ ମା ଆରାମ କରେକ ପଡ଼ତା ଜେସନ କି ଅର୍ ଦିନ ହମରେ ପରମେଶ୍ୱର କନେ ପୁଜତି ଆରାମ କରଲକ ଦିନ ମା ଅର୍ ଦିନ ସେ ଜାଦା ସମୟ ନିକାରକେ ଅର୍ କାମ ସେ ଫୁରସତ ଲେକେ ପରମେଶ୍ୱରକ ପୂଜା କରେକ ପଡ଼ତା ଇ ବଚ୍ଚା କନେ ଦେଖ ଉ ଆପନ ଦାଈ ବାବୁକନେ କୁଛ ଖାଇତନେ ନାନତ ଆହାଏ ପରମେଶ୍ୱର କହତା ଏହନ କାମ କରେକ ନିକ ହୁଏ ବଚ୍ଚା ଆମରେ ଆପନ ଦାଈ ବାବୁ ନିକ ମାୟା କରେକ ପଡ଼ତା ଅର୍ ଉମନିକ କାହାଲକ ମାନେକ ପଡ଼ତା ଇ ଆଦିମନିକ ଦେଖୋ ଜୁନ ଆପସ ମା ଲଢ଼ାଇ କରତ ରହାଏ ପରମେଶ୍ୱର କହତା ତୁମରେ କୋଇ ବି ହତ୍ୟା ଜିନ କରିଓ ଚିତ୍ରମା ହୁଇଲ କି ଆଦିମକନେ ଦେଖୋ ଜୁନ ଆକରେକ ଜୁଇସ ସେ ଖରାପ କାମ କରତ ଆହାଏ ଏହେନ କାମ କରେକ ପାପ ହୁଏ କରକେ ପରମେଶ୍ୱର କହତା ହମନିକ ଗନ୍ଦା କାମ ନା କରେକ ହୁଏ ନକ୍ସାମା ଦେଖୋ ହିଆଁ ପେ ଆଦିମ ଦୋସରେକ ସାମାନ ଚୋରାକେ ଭାଜୁଥାଏ ହମନି କବୁ ବି ଦୋସରେକ ଚୋରି ନେଇ କରେକ ପଡ଼ତା କହିକେ ପରମେଶ୍ୱର କହତା ଦୋସରେ ଏମନିକ ସାମାନ ସମ୍ପତ୍ତି ଅର୍ କୋଇ ଭି ବାତ ଲାଲଚ ନେଇ କରେକ ପଡ଼ତା କହିକେ ପରମେଶ୍ୱର କହତା ହମରେ ଚିତ୍ରମେ ଦେଖିଲ କୋଇ ଭି ବାତ ନେଇ କରେକ ପଡ଼ତା କହିକେ ପରମେଶ୍ୱର କହତା ଇ ସବ ବାତ ଉମରେ ବାଇବଲ ମା କହଲାଟେ ହମର କରଲକ ସବ ବାତ ପରମେଶ୍ୱର କନେ ପତା ହୁଇତା ପର ହମରେ ଏହନ ବାତ ନୁକାଏକ ତ ନେଇ କରତି ପର ପରମେଶ୍ୱର ହମର ମନକା ଆକା ବିଚାର କନେ ଜନତା।